ପ୍ରମୋଟୁ, ଭାରତରେ ମାତୃ ମୃତ୍ୟୁର ସଂଖ୍ୟା ବିଶ୍ୱରେ ସବୁଠାରୁ ଅଧିକ, କିନ୍ତୁ ତା'ଠାରୁ ବି ଗମ୍ଭୀର କଥା ଏହା ହେଲା ଯେ ସଠିକ ଦେଖାଶୁଣା ଆଉ ପୋଷଣ ଜରିଆରେ ଆମେ ଏପରି ଅଧିକାଂଶ ମୃତ୍ୟୁକୁ ରୋକିପାରିବା। ମାତୃ ମୃତ୍ୟୁର କିଛି ମୁଖ୍ୟ କାରଣ ହେଲା ଶୀଘ୍ର ବିବାହ ଆଉ ତା ଅନୁସାରେ ଶୀଘ୍ର ପିଲାଛୁଆ। ପିଲାଙ୍କ ଜନ୍ମରେ କମ୍ ବ୍ୟବଧାନ ରଖିବା, ସଠିକ୍ ପୋଷଣର ଅଭାବ, ସମୟରେ ସଠିକ ଚିକିତ୍ସା ନ ମିଳିବା, ଆମ ସମାଜରେ ମହିଳାଙ୍କ ନିମ୍ନ ସ୍ତର ଆଉ ମାତୃ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଚର୍ଚ୍ଚାରେ ପୁରୁଷମାନଙ୍କ ସହଯୋଗ ନାହିଁ କହିଲେ ଚଳେ। ମାତୃ ସ୍ୱାସ୍ଥ୍ୟ ଉପରେ ଆଧାରିତ ଏହି ଅଭିଯାନର ପରବର୍ତ୍ତୀ ଅଧ୍ୟାୟରେ ଆମେ ଚର୍ଚ୍ଚା କରିବା କିଛି ଏପରି ବିଷୟରେ, କିନ୍ତୁ ତା ପୂର୍ବରୁ ଆମେ ଜାଣିବାକୁ ଚାହୁଁଛୁ ଆପଣଙ୍କ ଏହି ବିଷୟରେ କ'ଣ ପରାମର୍ଶ। ଆପଣଙ୍କୁ କ'ଣ ଲାଗୁଛି ଯେ ମାତୃ ସ୍ୱାସ୍ଥ୍ୟର ସ୍ଥିତିକୁ ଉତ୍ତମ କରିବା ପାଇଁ କ'ଣ କ'ଣ ପଦକ୍ଷେପ ଉଠାଯାଇପାରିବ? ଆମ ପାଖକୁ ନିଜର ପରାମର୍ଶ ପହଞ୍ଚାଇବା ପାଇଁ ଟିପନ୍ତୁ 3 ନମ୍ବର।